କହି ଚାଲିବେ।
ମୋ ନାଁ ଭାରତୀ ମୁର୍ମୁ, 17 ନମ୍ବର, 11 ନମ୍ବର ଆଉ 12 9, ଏଇ ସେଣ୍ଟରରେ ଆମେ କାମ କରୁଛୁ। ସେ MCC ଆଉ MRF କାମ କରୁଛୁ। ଏଇ ସବୁ ବଛା ବଛି ଶୁଖିଲା ଜିନିଷ ବାଛୁଛୁ ଆଉ, ଜରି, କାର୍ଟୁନ ଆଉ ପେପର, ତାପରେ ଅଣ୍ଡା ଖୋଳ, କାଚ, ପ୍ଲାଷ୍ଟିକ, ଏଇ ସବୁ ଇଲେକ୍ଟ୍ରିକ ଜିନିଷ ସବୁ କିଛି ବାଛୁଛୁ ଆଉ।